ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଅପରେସନ ସିନ୍ଦୁରକୁ ଆଜି ପୂରଣ ହୋଇଛି ଏକ ବର୍ଷ. ଭାରତୀୟ ସେନାର ସାହସ ଏବଂ ଅଙ୍ଗୀକାରବଦ୍ଧତାକୁ ପ୍ରଶଂସା କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ. ପଶ୍ଚିମବଙ୍ଗରେ ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବ ନବନିର୍ବାଚିତ ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହ. ନୂତନ ଶ୍ରମ ସଂହିତା ଅଧୀନରେ ଶ୍ରମିକଙ୍କ ପାଇଁ ଦେଶବ୍ୟାପୀ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ. ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ପରିଣତ କରିବାରେ କୃଷକଙ୍କ ବିକାଶ ଗୁରୁତ୍ୱପୂର୍ଣ୍ଣ, କହିଲେ କୃଷିମନ୍ତ୍ରୀ. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ମ୍ୟାଚ୍. ଅପରେସନ୍ ସିନ୍ଦୁରକୁ ଆଜି ଏକ ବର୍ଷ ପୂରଣ ହୋଇଛି. ଗତବର୍ଷ ମେ ମାସ 7 ତାରିଖରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଭିଭିଭୂମିକୁ ଲକ୍ଷ୍ୟ ରଖି ଭାରତ ଅପରେସନ୍ ସିନ୍ଦୁର ଆରମ୍ଭ କରିଥିଲା. ଆକାଶମାର୍ଗରୁ ଆକ୍ରମଣ ଦ୍ୱାରା 9 ଆତଙ୍କବାଦୀ ଭିଭିଭୂମି ନଷ୍ଟ ହେବା ସହ ଆତଙ୍କବାଦୀ ଏବଂ ସେମାନଙ୍କ ସଂଗଠନ ସହ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷଙ୍କୁ ମିଶାଇ 100 ଜଣ ନିହତ ହୋଇଥିଲେ. ଗତବର୍ଷ ଏପ୍ରିଲ 22 ତାରିଖରେ ପହଲଗାମ୍ଠାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଗୋଷ୍ଠୀଙ୍କ ଆକ୍ରମଣରେ ବହୁ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା. ଏହାର ଜବାବରେ ଭାରତ ଆତଙ୍କବାଦୀ ଏବଂ ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଅପରେସନ୍ ସିନ୍ଦୁର ଅଭିଯାନ ଆରମ୍ଭ କରିଥିଲା. ଦେଶର ସାମରିକ ଏବଂ ରଣନୈତିକ ଶକ୍ତିର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନ ଥିଲା. ଆତଙ୍କବାଦ ପ୍ରତି ନୂଆଦିଲ୍ଲୀର ଶୂନ୍ୟ ସହନଶୀଳ ନୀତିର ଏହା ଏକ ପ୍ରତିଫଳନ ରହିଥିଲା. ଅପରେସନ୍ ସିନ୍ଦୁର ସମୟରେ 11 ପାକିସ୍ତାନ ବାୟୁସେନା ଘାଟି ଉପରେ ମଧ୍ୟ ଆକ୍ରମଣ ହୋଇଥିଲା. ଅପରେସନ୍ ସିନ୍ଦୁର ମାଧ୍ୟମରେ ଭାରତ ସାମରିକ ଅଭିଯାନ ପରିଚାଳନା ଦକ୍ଷତା ଏବଂ 3 ବାହିନୀର ସମନ୍ୱିତ ପଦକ୍ଷେପକୁ ବିଶ୍ୱ ସମ୍ମୁଖରେ ପ୍ରତିପାଦନ କରିପାରିଥିଲା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଅପରେସନ୍ ସିନ୍ଦୁରକୁ ଆତଙ୍କବାଦ ଏବଂ ଦେଶର ସାର୍ବଭୌମତ୍ୱ ଓ ନାଗରିକଙ୍କ ସୁରକ୍ଷାକୁ ବିପଦରେ ପକାଇଥିବା ସମସ୍ତ ପ୍ରକାର ଶକ୍ତି ବିରୁଦ୍ଧରେ ଏକ ନିର୍ଣ୍ଣାୟକ ପ୍ରମାଣ ବୋଲି କହିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି, ଏହି ଅଭିଯାନ ସଶସ୍ତ ବାହିନୀର ଅସାଧାରଣ ସଫଳତା, ସାହସ ଏବଂ ଦୃଢ଼ ପ୍ରତିବଦ୍ଧତାକୁ ପ୍ରମାଣ କରୁଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଏବଂ ଏ କ୍ଷେତ୍ରରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ଭନ କରିବା ନେଇ ସଂକଳ୍ପରେ ଭାରତ ଅଟଳ ରହିଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଅପରେସନ୍ ସିନ୍ଦୁର ମାଧ୍ୟମରେ ସେନାର ପରାକ୍ରମକୁ ସମଗ୍ର ଦେଶ ସମ୍ମାନ ପ୍ରଦର୍ଶନ କରୁଛି. ଏହି ଅଭିଯାନ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଆତ୍ମନିର୍ଭରଶୀଳତାକୁ ପ୍ରଦର୍ଶନ କରିବା ସହ ଜାତୀୟ ସୁରକ୍ଷା କ୍ଷେତ୍ରରେ ଆହ୍ୱାନ ସୃଷ୍ଟିକାରୀଙ୍କ ପାଇଁ ଏକ ଜବାବ ବୋଲି ପ୍ରତିପାଦନ କରିପାରିଛି. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଅବସରରେ ଭାରତୀୟ ସଶସ୍ତ ବାହିନୀର ସାହସ ଏବଂ ବଳିଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି. ଅପରେସନ୍ ସିନ୍ଦୁର ଜାତୀୟ ସଂକଳ୍ପ ଏବଂ ପ୍ରସ୍ତୁତିର ଏକ ଶକ୍ତିଶାଳୀ ପ୍ରତୀକ ଭାବେ ପରିଗଣିତ ହୋଇଛି ବୋଲି ସେ କହିଛନ୍ତି. ଅପରେସନ୍ ସିନ୍ଦୁର ଏକ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ସେନା ପକ୍ଷରୁ ଏକ ଭିଡ଼ିଓ ସେୟାର କରାଯାଇଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେୟାର କରାଯାଇଥିବା ଏହି ଭିଡ଼ିଓ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ କାର୍ଯ୍ୟକଳାପ ପ୍ରତି ଭାରତର ନିର୍ଣ୍ଣାୟକ ଓ ସଠିକ୍ ପଦକ୍ଷେପକୁ ଦର୍ଶାଉଛି. ପଶ୍ଚିମବଙ୍ଗରେ ନବନିର୍ବାଚିତ ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହ ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବ. ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ ଅବସରରେ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଆୟୋଜନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି. ରାଜ୍ୟ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ଗତକାଲି ରାଜ୍ୟ ସଚିବାଳୟ ନବାନ୍ନଠାରେ ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତ କରି ସମାରୋହ ପ୍ରସ୍ତୁତି ଏବଂ ନିର୍ବାଚନ ପରବର୍ତ୍ତୀ ହିଂସା ପ୍ରତିହତ କରିବା ନେଇ ଆଲୋଚନା କରିଛନ୍ତି. ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଆସନ୍ତାକାଲି ନବନିର୍ବାଚିତ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇ ନେତା ନିର୍ବାଚନ କରାଯିବ. ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଶ୍ରୀ ଭଟ୍ଟାଚାର୍ଯ୍ୟ କହିଛନ୍ତି. ମୁଖ୍ୟମନ୍ତ୍ରୀ ପଦରୁ ମମତା ବାନାର୍ଜୀ ଇସ୍ତଫା ନ ଦେଲେ ମଧ୍ୟ ସମସ୍ତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ସମ୍ପନ୍ନ କରାଯିବ ବୋଲି ଶ୍ରୀ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି. ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀ ଆଜି ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି. ଉପରାଜ୍ୟପାଳ ଏ କୈଳାସନାଥଙ୍କୁ ସାକ୍ଷାତ କରି ଶ୍ରୀ ରଙ୍ଗାସ୍ୱାମୀ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି. ଏଥିପାଇଁ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ନୂତନ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି. ଉପରାଜ୍ୟପାଳ ଗତକାଲି 15ତମ ପୁଡୁଚେରୀ ବିଧାନସଭା ଭଙ୍ଗ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି. ତେବେ ନିର୍ବାଚନରେ ବହୁମତ ହାସଲ କରିଥିବାରୁ ଏନ୍ ରଙ୍ଗାସ୍ୱାମୀ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ପୁଡୁଚେରୀରେ ପୁନଃ ସରକାର ଗଠନ କରିବ. ନୂତନ ବିଧାନସଭାର କାମଚଳା ବାଚସ୍ପତି ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ଆର୍ ଏସ୍ ଏଲଭମ୍ ବାଚସ୍ପତି କାର୍ଯ୍ୟ ନିର୍ବାହ କରିବେ। କେରଳମ୍ରେ ନୂତନ ସରକାର ଗଠନ ନେଇ ଥିରୁବନନ୍ତପୁରମ୍ରେ କଂଗ୍ରେସ ଦଳ ବୈଠକ ଜାରି ରହିଛି। 140 ବିଧାନସଭା ଆସନରୁ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ 102 ଆସନ ଅକ୍ତିଆର କରି ସ୍ୱଷ୍ଟ ବହୁମତ ହାସଲ କରିଛି। କଂଗ୍ରେସ ବିଧାୟକ ଦଳ ବୈଠକ ପରେ ୟୁଡିଏଫ୍ ମେଣ୍ଟ ବିଧାୟକ ଦଳ ବୈଠକ ବସି ନେତା ନିର୍ବାଚନ କରାଯିବ। ଏହାପରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ନେଇ ଆନୁଷ୍ଠାନିକ ଦାବି ଉପସ୍ଥାପନ କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ନୂତନ ଶ୍ରମ ସଂହିତା ଅଧୀନରେ 40 କିମ୍ବା ତାଠାରୁ ଅଧିକ ବୟସ୍କ ଶ୍ରମିକଙ୍କ ପାଇଁ ଦେଶବ୍ୟାପୀ ବାର୍ଷିକ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂଆଦିଲ୍ଲୀଠାରେ କର୍ମଚାରୀ ରାଜ୍ୟ ବୀମା ନିଗମ ମେଡିକାଲ କଲେଜ ଓ ହସ୍କିଟାଲରେ ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏହାର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ମଧ୍ୟରେ ଦେଶର କର୍ମଶକ୍ତି ଏବଂ ଯୁବଶକ୍ତିଙ୍କ ପ୍ରତି ଯଥେଷ୍ଟ ସମ୍ମାନ ବୃଦ୍ଧି ପାଇଛି। ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ବେକାରୀ ହାର ପ୍ରାୟ 3.2% ହ୍ରାସ ପାଇଥିବା ସେ କହିଛନ୍ତି। ଦେଶର ସାମାଜିକ ସୁରକ୍ଷା କ୍ଷେତ୍ର 94 କୋଟିକୁ ବୃଦ୍ଧି ପାଇଥିବା ଡକ୍ଟର ମାଣ୍ଡବ୍ୟ ସୂଚନା ଦେଇଛନ୍ତି।
आज से एक दशक पहले देश में केवल 30 करोड़ लोगों को सोशल सिक्योरिटी का कवरेज मिलता था, लेकिन 12 के बाद इंटरनेशनल लेबर ऑर्गेनाइजेशन के डायरेक्टर जनरल ने अनाउंसमेंट करा कि भारत में सोशल सिक्योरिटी कवरेज बढ़ के मोदी गवर्नमेंट के प्रयासों से आज देश में 94 करोड़ लोगों को सोशल सिक्योरिटी की कवरेज मिल रहा है।
ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଇଏସ୍ଆଇସି ଅଧୀନରେ ହିତାଧିକାରୀଙ୍କ ସଂଖ୍ୟା 7 କୋଟିରୁ 15 କୋଟିକୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଯାଞ୍ଚ ପଦକ୍ଷେପ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ସହ କର୍ମଶକ୍ତି କ୍ଷେତ୍ର ପାଇଁ ବ୍ୟାପକ ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ସୁନିଶ୍ଚିତ କରିବ ବୋଲି ଡକ୍ଟର ମାଣ୍ଡବ୍ୟ କହିଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ପରିଣତ କରିବାରେ କୃଷକଙ୍କ ବିକାଶ ଗୁରୁତ୍ୱପୂର୍ଣ୍ଣ। ଲକ୍ଷ୍ନୌଠାରେ ଫ୍ରୁଟ୍ ହରାଇଜନ୍ 2026 ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ଚୌହାନ କହିଛନ୍ତି, ରପ୍ତାନୀ କ୍ଷେତ୍ରକୁ ଅଧିକ ଗତିଶୀଳ କରିବା ଏବଂ ଉଦ୍ୟାନ କୃଷିକୁ ବିକଶିତ କରିବା ନେଇ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ କରାଯିବ ବୋଲି ସେ କହିଛନ୍ତି। ଭାରତ ବର୍ତ୍ତମାନ ପ୍ରାୟ 1,129 ଲକ୍ଷ ଟନ୍ ଫଳ ଉତ୍ପାଦନ କରୁଛି, ତେବେ ମାତ୍ର 14 ଲକ୍ଷ ଟନ୍ ଫଳ ରପ୍ତାନୀ ହେଉଛି ବୋଲି ସେ ସୂଚନା ଦେଇଛନ୍ତି। ଫଳ ଉତ୍ପାଦନ ବୃଦ୍ଧି ସହ ସରକାର ଚାଷୀଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରିବା ସହିତ ଏ କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ପ୍ରକ୍ରିୟାକରଣ ଏବଂ ରପ୍ତାନୀ ବୃଦ୍ଧି ଉପରେ ଧ୍ୟାନ ଦିଆଯାଉଛି ବୋଲି ଶ୍ରୀ ଚୌହାନ କହିଛନ୍ତି।
इस आयोजन का उद्देश्य है फलों का उत्पादन बढ़ाना, गुणवत्ता क्वालिटी कैसे और बेहतर करें, इम्प्रूव करें, हम उसकी कोशिश करना, फलों की प्रोसेसिंग उसको आगे बढ़ाना। हम ये चाहते हैं कि हमारे फल हमारी सब्जियां उनका निर्यात बढ़ेगा तो किसानों की आय भी बढ़ेगी और विदेशी मुद्रा भी हमारे देश में आएगी, रोजगार के अवसर भी बढ़ेंगे।
ଶ୍ରୀ ଚୌହାନ କହିଛନ୍ତି, ଦେଶରେ ସ୍ୱଚ୍ଛ ଉଦ୍ଭିଦ କେନ୍ଦ୍ର ସ୍ଥାପନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଉଚ୍ଚମାନର ଚାରା ଯୋଗାଣକୁ ଦୃଷ୍ଟିରେ ରଖି ଏପରି 9 କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ଭିଏତନାମ ରାଷ୍ଟ୍ରପତି ଲୋ ଟାମ୍ପ ଆଜି ମୁମ୍ବାଇକୁ ଦିନିକିଆ ଗସ୍ତରେ ଯାଇ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ପରିଦର୍ଶନ କରିଛନ୍ତି। ସେଠାରେ ପାରମ୍ପରିକ ଘଣ୍ଟି ବଜାଇ କାର୍ଯ୍ୟଦିବସର ଶୁଭାରମ୍ଭ କରିଥିଲେ। ଷ୍ଟକ୍ ଏକ୍ସଚେଞ୍ଜର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ଚୌହାନଙ୍କ ସମେତ ଅନ୍ୟାନ୍ୟ ବ୍ୟବସାୟିକ ନେତୃବୃନ୍ଦ ରାଷ୍ଟ୍ରପତି ଲାମ୍ପଙ୍କୁ ସ୍ୱାଗତ କରିଥିଲେ। ମୁମ୍ବାଇ ଗସ୍ତ ଅବସରରେ ରାଷ୍ଟ୍ରପତି ଲାମ୍ପ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ। ଉଭୟ ନେତା ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ସେଠାରେ ରାଷ୍ଟ୍ରପତି ଲାମ୍ପ ଭାଷଣ ପ୍ରଦାନ କରିବେ। ଏହାପରେ ରାଷ୍ଟ୍ରପତି ଲାମ୍ପ ସେଠାରେ ଉପସ୍ଥିତ ବ୍ୟବସାୟିକ ନେତୃବୃନ୍ଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଅପରେସନ୍ ସିନ୍ଦୁରକୁ ଆଜି 1 ପୂରଣ ହୋଇଛି। ଭାରତୀୟ ସେନାର ସାହସ ଏବଂ ଅଙ୍ଗୀକାରବଦ୍ଧତାକୁ ପ୍ରଶଂସା କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ। ପଶ୍ଚିମବଙ୍ଗରେ ଆସନ୍ତା ଶନିବାର ଦିନ ଅନୁଷ୍ଠିତ ହେବ ନବନିର୍ବାଚିତ ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହ। ନୂତନ ଶ୍ରମ ସଂହିତା ଅଧୀନରେ ଶ୍ରମିକଙ୍କ ପାଇଁ ଦେଶବ୍ୟାପୀ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ। ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ପରିଣତ କରିବାରେ କୃଷକଙ୍କ ବିକାଶ ଗୁରୁତ୍ୱପୂର୍ଣ୍ଣ କହିଲେ କୃଷିମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ। ସମ୍ବାଦ ଶେଷ ହେଲା।